आकाशवाणी संवाद पढ़ुचंती जितेंद्र कुमार नायक मुख्य संवाद केन्द्र मंत्रिमंडल विभाग बंटन अमित शाह स्वराष्ट्र राजनाथ सिंह प्रतिरक्षा और नितिन गडकरी हेले सड़क परिवहन और राजपथ मंत्रालय कैबिनेट मंत्री ओडिशार नुआ मुख्यमंत्री चयन पाई आज अनुष्ठित हेबो विधायक दल बैठक नीट परीक्षार्थी रैंक नहीं भयभीत न होवाक परामर्श देले एनटीए रो महानिर्देशक राज्यगुडिकु टिकस हस्तांतर किस्ती बाबद अर्थ प्रदान कले केन्द्र सरकार एवं आईसीसी टी20 विश्वकप क्रिकेटरे बांग्लादेशकु 4 रनरे परास्त कला दक्षिण आफ्रिका। केन्द्रीय जातीय गणतांत्रिक मेंट एनडीए सरकार गठन पर गतकाली मंत्रीमानक मध्यरे विभाग बंटन कराजाइछि। प्रधानमंत्री नरेन्द्र मोदी परामर्श क्रमे राष्ट्रपति द्रौपदी मुर्मू विभाग बंटन पर निर्देश दैथिले। सूचना अनुयायी प्रधानमंत्री कार्मिक साधारण अभियोग पेंशन प्रशासन आणविक शक्ति एवं महाकाश विभाग निज पाखरे रखिछन्ति। एहाछडा कौनसी मंत्रीको दियाजाइनथिबा समस्त विभाग प्रधानमंत्री पाखरे रहिछि। चलित थर पूर्व भली राजनाथ सिंह प्रतिरक्षा मंत्रालय मिलिथिबा बेले अमित शाह स्वराष्ट्र एवं समवाय विभाग कैबिनेट मंत्री होइछन्ति। सेहिपरि नितिन गडकरी सड़क परिवहन और राजपथ जेपी नड्डा स्वास्थ्य और परिवार कल्याण और रसायन और सार शिवराज सिंह चौहान कृषि और कृषक कल्याण एवं ग्राम्य उन्नयन निर्मला सीतारमण अर्थ एवं कॉर्पोरेट व्यापार डॉ एस जयशंकर वैदेशिक व्यापार और मनोहरलाल खट्टर आवास और सहरांचल एवं शक्ति विभाग मिलिछि। एसडी कुमारस्वामी भारी उद्योग और इस्पात विभाग मिलिथिबा बेले पीयूष गोयल वाणिज्य और शिल्प विभाग मिलिछि। पूर्वभली धर्मेन्द्र प्रधान शिक्षा विभाग कैबिनेट मंत्री होता बेले जीतनराम मांझी लघु क्षुद्र एवं मध्यम उद्योग राजीव रंजन सिंह ओरफ ललन सिंह पंचायतराज और मत्स्य पशुपालन और दुग्ध उत्पादन सर्वानंद सोनवाल बंदर जहाज चलाचल और जलपथ डॉ वीरेन्द्र कुमार सामाजिक न्याय और सशक्तिकरण किंचरपू राममोहन नाइटू बेसामरिक विमान चलाचल प्रहलाद जोशी उपभोक्ता व्यापार खाद्य और साधारण बंटन एवं नूतन और अक्षय शक्ति विभाग दायित्व दिखाई। नुआ मंत्रिमंडल जुएल ओराम को आदिवासी व्यापार और अश्विनी वैष्णव को रेल सूचना और प्रसारण एवं इलेक्ट्रोनिक्स और सूचना प्रजुक्ति विद्या कैबिनेट मंत्री भाव निजुक्ति मिली। गिरिराज सिंह बयनशिल्प विभाग दिया ज्योतिरादित्य सिंधिया संचार एवं उत्तर पूर्वांचल विकास कैबिनेट मंत्री करा भूपेन्द्र यादव को परिवेश जंगल और जलवायु परिवर्तन गजेन्द्र सिंह शेखावत को संस्कृति और पर्यटन अन्नपूर्णा देवी को महिला और शिशु विकास किरण रिजिजू संसदीय संख्यालघु व्यापार हरदीप सिंह पुरी को पेट्रोल और प्राकृतिक गैस डॉ मनसुख मांडव्य श्रम नियोजन एवं युव व्यापार और क्रीड़ा जी किशन रेड्डी को कोईला और खनि चिराग पासवान खाद्य प्रक्रियाकरण शिल्प एवं सीआर पाटिल जलशक्ति विभाग कैबिनेट मंत्री दायित्व दिखाई। मंत्रिमंडल में 5 जन को राष्ट्रमंत्री भाव स्वाधीन दायित्व दिखाई राव इंद्रजीत सिंह को 4 मंत्रालय दायित्व दिखाई डॉ जितेन्द्र सिंह को 6 अर्जुन राम मेघवाल को 2 जादव प्रताप राव गणपत राव को 2 और जयंत चौधरी को 2 मंत्रालय राष्ट्रमंत्री स्वाधीन दायित्व दिखाई। सेहिपरि राष्ट्रमंत्री भाव 36 जन विभाग बंटन कर जितिन प्रसाद को वाणिज्य और शिल्प मंत्रालय राष्ट्रमंत्री भाव दायित्व मिलता बेले श्रीपद यशो नायक शक्ति मंत्रालय पंकज चौधरी अर्थ रामनाथ ठाकुर कृषि और कृषक कल्याण नित्यानंद राय स्वराष्ट्र डॉ एल मुरुगान सूचना और प्रसारण जर्ज कुरियन संख्यालघु व्यापार और पवित्र मार्गरिटा वैदेशिक व्यापार मंत्रालय राष्ट्रमंत्री भाव दायित्व मिली। ओडिशार नुआ मुख्यमंत्री चयन निमन्ते आज भुवनेश्वर में बीजेपी विधायक दल बैठक अनुष्ठित हेबो। एही प्रक्रिया पई केन्द्रमंत्री राजनाथ सिंह एवं भूपेन्द्र यादव को पर्यवेक्षक भाव नियुक्त कराजाइछि। आसंताकाली राज्य में बीजेपी नेतृत्वाधीन नुआ सरकार शपथ ग्रहण करिब। चलित निर्वाचन में 147 आसन विशिष्ट ओडिशा विधानसभा में बीजेपी 78 आसन में विजय लाभ कर संख्यागरिष्ठता हासिल कर। जातीय परीक्षण संस्था एनटीए रो महानिर्देशक सुबोध कुमार सिंह नीट परीक्षार्थीमानंकु सेमाने पाइथिबा रैंक नै भयभीत न हेबाकु कहिछन्ति। चलित वर्ष एही डाक्तरी प्रवेशिका परीक्षारे 6 परीक्षा केन्द्रर 1563 जन विद्यार्थीकु दिया जाइथिबा ग्रेस मार्कर तदन्त चलिछि। एही प्रक्रियारे पुणि थरे रैंक पाइबार ସମ୍ଭାବନା ରହିଥିବାରୁ ଶ୍ରୀ ସିଂ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ର୍ୟାଙ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ଏକ ଚାରିଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବେ। ଶ୍ରୀ ସିଂ କହିଛନ୍ତି ନାମଲେଖା କ୍ଷେତ୍ରରେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। କେନ୍ଦ୍ର ସରକାର ଟିକସ ହସ୍ତାନ୍ତର କିସ୍ତି ବାବଦକୁ 1,39,750 କୋଟି ରାଜ୍ୟଗୁଡ଼ିକୁ ପ୍ରଦାନ କରିବେ। ଏଥିରେ ଚଳିତ ବର୍ଷର ଜୁନ୍ ମାସର ଅର୍ଥରାଶି ସମେତ ଗୋଟିଏ ଅତିରିକ୍ତ କିସ୍ତି ପ୍ରଦାନ କରାଯିବ। ଉତ୍ତରପ୍ରଦେଶକୁ ସର୍ବାଧିକ 25,069 କୋଟି ଟଙ୍କା ମିଳିବାକୁ ଥିବାବେଳେ ଓଡ଼ିଶାକୁ 6,327 କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷ ପାଇଁ ଏପର୍ଯ୍ୟନ୍ତ 2,79,500 କୋଟି ଟଙ୍କା ପ୍ରଦାନ କରାଯାଇଛି। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୋଇଜୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାଳଦ୍ୱୀପର ଜନସାଧାରଣଙ୍କୁ ଓ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଡକ୍ଟର ମୋଇଜୁଙ୍କ ନେତୃତ୍ୱରେ ମାଳଦ୍ୱୀପର ବିକାଶ ଘଟିବ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି। ଭାରତ ମାଳଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ସାମୁଦ୍ରିକ କ୍ଷେତ୍ରରେ ମରିସସ୍ ଭାରତର ଏକ ଦୃଢ଼ ସହଯୋଗୀ ଏବଂ ସାଗର ପ୍ରକଳ୍ପ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଆଗାମୀ ଦିନରେ ଭାରତ ମରିସସ୍ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପ ହାତକୁ ନେବେ ବୋଲି ଜଣାପଡ଼ିଛି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ପ୍ରଚଣ୍ଡ ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ଉଭୟ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ରହିଥିବା କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପଡ଼ୋଶୀ ପ୍ରଥମ ନୀତି ଜରିଆରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ 2024-25 ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ପାଠ୍ୟପୁସ୍ତକ ଏବଂ ସାମ୍ପଲ ପ୍ରଶ୍ନପତ୍ର ନେଇ ଭୁଲ ସୂଚନାଠାରୁ ସତର୍କ ରହିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। କେତେଗୁଡ଼ିଏ ୱେବ୍ସାଇଟ୍ ଏବଂ ପୋର୍ଟାଲ୍ ଅନ୍ଲାଇନ୍ ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ଦେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗି ସିବିଏସ୍ଇ ସୂଚନା ଦେଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଏଭଳି ସୂଚନା ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଅଭିଭାବକ ଏବଂ ଅନ୍ୟମାନଙ୍କ ମଧ୍ୟରେ ସନ୍ଦେହ ଉପୁଜିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସୂଚନା ପାଇଁ କେବଳ ସିବିଏସ୍ଇ ୱେବ୍ସାଇଟ୍ର ସାହାଯ୍ୟ ନେବାକୁ କୁହାଯାଇଛି। ପ୍ରେମ୍ ସିଂ ତମାଙ୍ଗ ସିକ୍କିମ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ସିକ୍କିମ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ସହ 11 ଜଣିଆ କ୍ୟାବିନେଟ୍ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ସୋନମ ଲାମା ଅରୁଣ କୁମାର ଉପ୍ରେତି ଭୋଜରାଜ ରାୟ ପ୍ରମୁଖ ଅଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂଙ୍କ ସୁରକ୍ଷା ଦଳ ଉପରେ ହୋଇଥିବା ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଦୋଷୀମାନଙ୍କୁ ଧରିବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ଏହି ଆକ୍ରମଣରେ ଆହତ ହୋଇଥିବା ଡ୍ରାଇଭରଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି। ଆହତ ହୋଇଥିବା ଡ୍ରାଇଭରଙ୍କୁ ଇମ୍ଫାଲର ଏକ ଘରୋଇ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ସୁରକ୍ଷାବଳ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ମଣିପୁରରେ ଗତମାସରେ ହୋଇଥିବା ବାତ୍ୟାରେ କ୍ଷୟକ୍ଷତି ଆକଳନ ଲାଗି ଏକ କେନ୍ଦ୍ରୀୟ ମନ୍ତ୍ରୀ ଦଳ ସେଠାରେ ପହଞ୍ଚିଛନ୍ତି। ଗତମାସ 5 ତାରିଖରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ମଣିପୁରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ ବାସଗୃହଗୁଡ଼ିକ ନଷ୍ଟ ହେବା, ଯାନବାହନ ଭାଙ୍ଗିରୁଜିଯିବା ସହ ଫସଲହାନୀ ହୋଇଥିଲା। ଗତକାଲି ଏହି କେନ୍ଦ୍ରୀୟ ମନ୍ତ୍ରୀ ଦଳ ଥୋବାଲ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଚାରିଜଣିଆ କେନ୍ଦ୍ରୀୟ ଦଳ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 4 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ନ୍ୟୁୟର୍କର ନାସା କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 113 ରନ୍ କରିଥିଲା। ଏହାର ପିଛା କରି ବାଂଲାଦେଶ 20 ଓଭର୍ରେ 7 ୱିକେଟ୍ ହରାଇ 109 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ସେହି ଷ୍ଟାଡିୟମ୍ରେ ପାକିସ୍ତାନ ଓ କାନାଡ଼ା ମଧ୍ୟରେ ମୁକାବିଲା ହେବ। ପୂର୍ବରୁ ପାକିସ୍ତାନ ଆମେରିକା ଏବଂ ଭାରତଠାରୁ ପରାସ୍ତ ହୋଇଥିବାବେଳେ ଶେଷ ମ୍ୟାଚ୍ରେ କାନାଡ଼ା ଆୟାର୍ଲାଣ୍ଡଠାରୁ 12 ରନ୍ରେ ପରାସ୍ତ ହୋଇଥିଲା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେଲା ବିଭାଗ ବଣ୍ଟନ। ଅମିତ ଶାହାଙ୍କୁ ସ୍ୱରାଷ୍ଟ୍ର, ରାଜନାଥ ସିଂଙ୍କୁ ପ୍ରତିରକ୍ଷା ଓ ନୀତିନ ଗଡ଼କରୀ ହେଲେ ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଅନୁଷ୍ଠିତ ହେବ ବିଧାୟକ ଦଳ ବୈଠକ। ନିଟ୍ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଏନ୍ଟିଏର ମହାନିର୍ଦ୍ଦେଶକ। ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦ ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ବାଂଲାଦେଶକୁ 4 ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।